ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବୈଷୟିକ ଆହ୍ୱାନଗୁଡ଼ିକ ମଧ୍ୟରେ ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବେ ଉଭା ହୋଇଛି, କହିଲେ ପ୍ରଧାନମନ୍ତ୍ରୀ. ବିହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା. ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀ. ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସାନାଏ ତାକାଇଚି. ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ କଲମ୍ବୋଠାରେ ଜାରି ରହିଛି ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନଗୁଡ଼ିକ ମଧ୍ୟରେ ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବେ ଉଭା ହୋଇଛି. ଦୀପାବଳି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଶ୍ରୀ ମୋଦି କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ହେବା ପଥରେ ଅଗ୍ରସର ହେଉଛି. ବିକାଶ ଏବଂ ଆତ୍ମନିର୍ଭର ଭାରତ ଯାତ୍ରାରେ ପ୍ରତ୍ୟେକ ନାଗରିକଙ୍କ ରାଷ୍ଟ୍ର ପାଇଁ ରହିଥିବା କର୍ତ୍ତବ୍ୟ ପାଳନ ପ୍ରାଥମିକ ଦାୟିତ୍ୱ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି. ଅପରେସନ୍ ସିନ୍ଦୁର ସମୟରେ ଭାରତ ଧାର୍ମିକତାକୁ ବଜାୟ ରଖିବା ସହ ଅନ୍ୟାୟର ପ୍ରତିଶୋଧ ମଧ୍ୟ ନେଇଥିଲା. ପ୍ରଭୁ ଶ୍ରୀରାମ ଲୋକଙ୍କୁ ଧାର୍ମିକତାକୁ ବଜାୟ ରଖିବା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସାହସ ପ୍ରଦାନ କରନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ରାଜ୍ୟସଭା ସଚିବାଳୟ ପରିଦର୍ଶନ କରିଛନ୍ତି. ରାଜ୍ୟସଭାର ସୁଗମ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ସଚିବାଳୟର ଅଧିକାରୀ ଏବଂ କର୍ମଚାରୀଙ୍କର ଭୂମିକାକୁ ଉପରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସଂସଦୀୟ କାର୍ଯ୍ୟକୁ ମଜବୁତ କରିବା ପାଇଁ ସଚିବାଳୟ କର୍ମଚାରୀଙ୍କର ଉଲ୍ଲେଖନୀୟ ନିଷ୍ଠା ଏବଂ ବୃତ୍ତିଗତ ପ୍ରତିବଦ୍ଧତା ରହିଛି. ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଆଜି ଶେଷ ହୋଇଛି. ଆସନ୍ତା 23 ତାରିଖ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି. ଆସନ୍ତା ମାସ 11 ତାରିଖରେ ଏହି ପର୍ଯ୍ୟାୟରେ 122 ଆସନ ପାଇଁ ମତଗ୍ରହଣ କରାଯିବ. ଯାଞ୍ଚ ସମୟରେ ପୂର୍ବ ଚମ୍ପାରନ୍ ଜିଲ୍ଲାର ସୁଗୌରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିକାଶଶୀଳ ଇନ୍ସାନ୍ ପାର୍ଟିର ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଛି. ଆବଶ୍ୟକ ସଂଖ୍ୟକ ପ୍ରସ୍ତାବକ ନଥିବାରୁ ତାଙ୍କର ନାମାଙ୍କନପତ୍ର ଖାରଜ ହୋଇଥିବା ଜଣାପଡ଼ିଛି. ଅନ୍ୟପକ୍ଷରେ ନିର୍ବାଚନରେ ଆସନ ବୁଝାମଣା ବିଫଳ ହେବା ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଇଣ୍ଡିମେଣ୍ଟ ସହଯୋଗୀ ଦଳଗୁଡ଼ିକୁ ଦାୟୀ କରିଛି. ଗିରିଡ଼ିହଠାରେ ବରିଷ୍ଠ ଜେଏମ୍ଏମ୍ ନେତା ସୁଦିବ୍ୟ କୁମାର କହିଛନ୍ତି, ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ଜେଏମ୍ଏମ୍ର ସ୍ଥିତିକୁ ଦୁର୍ବଳ କରିବା ସହ ମେଣ୍ଟର ରାଜନୈତିକ ନୀତି ସହିତ ବିଶ୍ୱାସଘାତକତା କରିଛନ୍ତି. ଆସନ ବଣ୍ଟନ ବ୍ୟବସ୍ଥା ଦଳକୁ ବିଚଳିତ କରିବାରୁ ଜେଏମ୍ଏମ୍ ଓହରିଯିବାକୁ ବାଧ୍ୟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି. ସ୍ୱାଧୀନ ଭାବରେ 6 ଆସନରେ ଜେଏମ୍ଏମ୍ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ମେଣ୍ଟରୁ ଓହରିଯିବା ନେଇ ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି. ଅନ୍ୟପକ୍ଷରେ କଂଗ୍ରେସ ନେତା ରାକେଶ ସିହ୍ନା କହିଛନ୍ତି, ଜେଏମ୍ଏମ୍ ଆଗାମୀ ନିର୍ବାଚନ ପାଇଁ ଆସନ ପାଇବା ପାଇଁ ଯୋଗ୍ୟ, କିନ୍ତୁ ଏଥିପାଇଁ କଂଗ୍ରେସକୁ ଦାୟୀ କରାଯିବା ଉଚିତ ନୁହେଁ. ସୁଦୃଢ଼ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦେଶରେ ମାଓବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି. ନୂଆଦିଲ୍ଲୀର ଜାତୀୟ ପୁଲିସ୍ ସ୍ମାରକୀଠାରେ ପୁଲିସ୍ ସ୍ମୃତି ଦିବସ ପାଳନ ଅବସରରେ ଶହୀଦ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି, ପୁଲିସ୍ ଅନ୍ୟ ସୁରକ୍ଷା ବାହିନୀଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ନିଷ୍ଠା ଏବଂ ଦୃଢ଼ ସାହସର ସହ ପଦକ୍ଷେପ ଗ୍ରହଣ କରୁଥିବାରୁ ମାଓ କାର୍ଯ୍ୟକଳାପ ହ୍ରାସ ଦିଗରେ ଉଲ୍ଲେଖନୀୟ ସଫଳତା ମିଳିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି।
पहले नक्सलियों के आतंक से कांपते थे, आज वहां रोड्स, हॉस्पिटल, स्कूल और कॉलेज पहुंच चुके हैं। जो क्षेत्र कभी नक्सल हब हुआ करते थे, आज वो एजुकेशनल हब बन रहे हैं। आज वहां बच्चे मोबाइल चला रहे हैं, कंप्यूटर चला रहे हैं, बड़े सपने देख रहे हैं। भारत के जो क्षेत्र रेड कॉरिडोर के नाम से कुख्यात थे, वह अब ग्रोथ कॉरिडोर में बदल रहे हैं। सरकार इतने परिवर्तन कर पाई है, उसमें बहुत बड़ा योगदान हमारे पुलिस बलों का और हमारे सुरक्षा बलों का है।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ଅପରେସନ୍ ସିନ୍ଦୁର ଏବଂ ନୌସେନାର ଉନ୍ନତ ଯୁଦ୍ଧ ପ୍ରସ୍ତୁତି ପୃଷ୍ଠଭୂମିରୁ ଏହି ତିନିଦିନିଆ ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। ସମ୍ମିଳନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କ୍ୟାବିନେଟ୍ ସଚିବ ନୌସେନା କମାଣ୍ଡରମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା କର୍ମଚାରୀ ପ୍ରମୁଖ ଏବଂ ବାୟୁସେନା ମୁଖ୍ୟ ମଧ୍ୟ ଏହି ସମ୍ମିଳନୀରେ ଉଦ୍ବୋଧନ ଦେବା ସହ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ସାମ୍ପ୍ରତିକ ଭୂ ରଣନୈତିକ ପରିବେଶରେ ବହୁପକ୍ଷ ଆହ୍ୱାନକୁ ମୁକାବିଲା କରିବାରେ ନୌସେନା ଦୃଷ୍ଟିକୋଣରୁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି। ଉଚ୍ଚ ସଦନରେ ଶ୍ରୀମତୀ ତାକାଇଚିଙ୍କୁ 125 ଖଣ୍ଡ ଭୋଟ୍ ଏବଂ ନିମ୍ନ ସଦନରେ 237 ଖଣ୍ଡ ଭୋଟ୍ ପାଇଛନ୍ତି। ଟେଲିଭିଜନର ପୂର୍ବତନ ଉପସ୍ଥାପିକା ଶ୍ରୀମତୀ ତାକାଇଚି 1993 ମସିହାରେ ଜାପାନ ରାଜନୀତିରେ ପ୍ରବେଶ କରିଥିଲେ। ସ୍ୱାଧୀନ ଭାବରେ ନିମ୍ନ ସଦନକୁ ସେ ନିର୍ବାଚିତ ହୋଇଥିଲେ। 64 ବର୍ଷୀୟ ସାଂସଦ ତାକାଇଚି ତାଙ୍କର ଘରୋଇ ଅଞ୍ଚଳ ନାରା ପ୍ରଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। 1996 ମସିହାରେ ସେ ଜାପାନର ଶାସକ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିରେ ଯୋଗ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନେତୃତ୍ୱାଧୀନ ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମୋଟେଗି ତୋସିମିତ୍ସୁଙ୍କୁ ଜାପାନର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ସହଭାଗିତାକୁ ସୁଦୃଢ଼ କରିବା ନେଇ ମୋଟେଗିଙ୍କ ସହ ସେ କାର୍ଯ୍ୟ କରିବାକୁ ଆଗ୍ରହୀ। ନୂଆଦିଲ୍ଲୀସ୍ଥିତ ରେଳଭବନରେ ସ୍ଥାପିତ ସ୍ଥିତି ନିୟନ୍ତ୍ରଣ କକ୍ଷକୁ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରିଦର୍ଶନ କରିଛନ୍ତି। ଚଳିତ ପାର୍ବଣ ଋତୁରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ସ୍ଥିତି ନେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସେଠାରେ ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କର ସୁଗମ ଯାତାୟତ ସୁନିଶ୍ଚିତ କରିବାକୁ ସେ ରେଳବାଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଚଳିତ ପାର୍ବଣ ଋତୁରେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ଦୀପାବଳି ଏବଂ ଛଟ୍ ପର୍ବ ଅବସରରେ ରେଳବାଇ ପକ୍ଷରୁ 12,000 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଗୁଣବତ୍ତା ସୂଚକାଙ୍କ 357 ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବାୟୁ ଗୁଣବତ୍ତା ପରିଚାଳନା କମିଶନର ଉପକମିଟି ପୂର୍ବରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ GRAP-2 ପ୍ରତିବନ୍ଧକ ଲାଗୁ କରିଛି। ଜାମ୍ମୁ କାଶ୍ମୀରରେ ଚଳିତ ବର୍ଷ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 2,200 ସଂକ୍ରମଣ ରେକର୍ଡ କରାଯାଇଛି। 2,168 ଜଣ ଡେଙ୍ଗୁ ମାମଲା ନିଶ୍ଚିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଜାମ୍ମୁ ଜିଲ୍ଲାରେ ସର୍ବାଧିକ 960 ମାମଲା ରିପୋର୍ଟ ହୋଇଥିବା ବେଳେ କାଠୁଆ ଏବଂ ସାମ୍ବା ଓ ଉଦ୍ଧମପୁର ଅଞ୍ଚଳରୁ ମଧ୍ୟ ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରାଯାଇଛି। କାଶ୍ମୀର ଅଞ୍ଚଳରୁ 23 ଜଣ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା 41 ଜଣ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ମଶାବାହିତ ଏହି ରୋଗକୁ ପ୍ରତିହତ କରିବା ଲାଗି ଜନସଚେତନତା ବୃଦ୍ଧି ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ଦିନିକିଆ ପ୍ରତିଯୋଗିତାର ଆଜିର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଜାରି ରହିଛି। ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବର୍ଷା ଯୋଗୁଁ ମ୍ୟାଚ୍କୁ 40 ଓଭର୍ରେ ସୀମିତ ରଖାଯାଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦକ୍ଷିଣ ଆଫ୍ରିକା 25 ଓଭର୍ରେ 3 ୱିକେଟ୍ ହରାଇ 164 ରନ୍ ସଂଗ୍ରହ କରିଥିଲା। ଫିଡେ ଚେସ୍ ବିଶ୍ୱକପ୍ 2025 ପ୍ରତିଯୋଗିତା ଆସନ୍ତା 31 ନଭେମ୍ବର 17 ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ। ଦୀର୍ଘ 23 ବର୍ଷ ପରେ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଆଜି ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ଲୋଗୋ ଏବଂ ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଚେସ୍ ବିଶ୍ୱକପ୍ ପ୍ରତିଯୋଗିତାର 82 ଦେଶରୁ 206 ଜଣ ଖେଳାଳି ଅଂଶଗ୍ରହଣ କରିବେ। ବିଜେତାଙ୍କୁ $2 ମୂଲ୍ୟର ପୁରସ୍କାର ରାଶି ପ୍ରଦାନ କରାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବୈଷୟିକ ଆହ୍ୱାନଗୁଡ଼ିକ ମଧ୍ୟରେ ଭାରତ ସ୍ଥିରତା ଏବଂ ସମ୍ବେଦନଶୀଳତାର ପ୍ରତୀକ ଭାବେ ଉଭା ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ବିହାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା। ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀ। ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସାନାଏ ତାକାଇଚି। ଏବଂ ଆଇସିସି ମହିଳା ବିଶ୍ୱକପ୍ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ କଲମ୍ବୋଠାରେ ଜାରି ରହିଛି ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।